ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ହୀରାକୁଦ ଜଲଭଣ୍ଡାର ସ୍ଥିତି ସମୀକ୍ଷାକେ ନେଇକରି ଖୁବ୍ ଜଲ୍ଦି ହେବା ସର୍ଭେ, ବିଧାନସଭାନ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଆଉ 9 ଆଞ୍ଚଳିକ ବିମାନବନ୍ଦର ବିକାଶ ଲାଗି ସରକାର କରୁଛନ୍ ଯୋଜନା। ରାଜ୍ୟ ଆଇବା କାଲିନୁ ମୂଲ ହେବା ମେଟ୍ରିକ୍ ପରୀକ୍ଷା। 3,029 କେନ୍ଦ୍ର ନ ପରୀକ୍ଷା ଦେବେ 5,00,000 ଅଧିକା ଛାତ୍ରଛାତ୍ରୀ। ଅଣସଂକ୍ରାମକ ରୋଗର ମୁକାବିଲା ଲାଗି ସାରା ଦେଶରେ ମୂଲ ହେଲା ଖାସ ଅଭିଯାନ। ଆଉ ଜାତୀୟ ବରିଷ୍ଠ ପୁରୁଷ କବାଡ଼ି ଚାମ୍ପିୟନସିପ୍ କଟକ ନ ହେଲା ମୂଲ। ଏଥର ପୁରା ଖବର। ହୀରାକୁଦ ଡ୍ୟାମ୍ର ଫାଟ ସ୍ଥିତି ଅନୁଧ୍ୟାନ କରିବାର ଲାଗି କେନ୍ଦ୍ରୀୟ ମୃତ୍ତିକା ଓ ସାମଗ୍ରୀ ଗବେଷଣା କେନ୍ଦ୍ର ଅନୁସନ୍ଧାନ ସାରିକରି ହୀରାକୁଦ ଡ୍ୟାମ୍ର ଯାଞ୍ଚ ରିପୋର୍ଟ ଦେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ବିଧାନସଭାନ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ତଦନ୍ତ ରିପୋର୍ଟଥି ସ୍ପିଲ୍ୱେ କଂକ୍ରିଟ୍ର ଗୁଣବତ୍ତା ସନ୍ତୋଷଜନକ ରହିଛେ। ନଜରକେ ଆସିଥିବାର ଫାଟମାନଙ୍କର ମରାମତି ଲାଗି DRIP3 ଅଧୀନତି ପାଇନ୍ ଭିତରେ ସ୍ଥଳଭାଗ ଆର୍ ଆକାଶ ମାର୍ଗନୁ ସର୍ଭେ କରାଯିବା, ଏଥିଲାଗି କ୍ୟାବିନେଟ୍ର ସ୍ୱୀକୃତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସରକାର ରାଜ୍ୟ 9 ଆଞ୍ଚଳିକ ବିମାନ ବନ୍ଦରମାନଙ୍କର ବିକାଶ କରିବାର ଲାଗି ନିଷ୍ପତ୍ତି ନେଇଛନ୍ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ଆଜି ବିଧାନସଭାନ ଇବାବତ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ ଯେ ଉଡ଼ାନ୍ ଯୋଜନାଥି ଲାଇସେନ୍ସ ପାଇଥିବାର କୋରାପୁଟ ଜିଲ୍ଲାର ଜୟପୁରଠାରେ ଗୋଟିଏ ପୂର୍ଣ୍ଣାଙ୍ଗ 2B ବର୍ଗର ବିମାନ ବନ୍ଦର ତିଆରି କରାଯାଇଛି। ଜୟପୁର ବିମାନ ବନ୍ଦରକେ 2B 3C ବର୍ଗକେ ଉନ୍ନୀତ କରବାରକେ 229.4 acres ଘରୋଇ ଜମି ଅଧିଗ୍ରହଣ କରବାର ଲାଗି ଅନୁମୋଦନ କରାଯାଇଛି। ଏଛେନ୍ତକ ଇତାର ବିକାଶ ଲାଗି 65.4 crore ଟଙ୍କା ଦିଆଯାଇଛି। ସେନ୍ତା ତୁସ୍ରା ଏୟାର ଷ୍ଟ୍ରିପ୍କେ 2B ବର୍ଗନୁ ଉନ୍ନୀତ କରବାର ଲାଗି 65 crore ଟଙ୍କା ଅନୁମୋଦନ କରାଯାଇଛି। ଏଛେନ୍ ଏୟାର ଷ୍ଟ୍ରିପ୍ର ସମ୍ପ୍ରସାରଣ ଲାଗି ଦରକାର ପଡ଼ୁଥିବା ବେସରକାରୀ ଜମି ଅଧିଗ୍ରହଣ ଆର୍ ସରକାରୀ ଜମିର ହସ୍ତାନ୍ତରଣ କାମ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ରାଜ୍ୟ 31 ବୃହତ୍ ଜଳ ପ୍ରକଳ୍ପ ଆର୍ 27 ବ୍ୟାରେଜ୍ ତିଆରି କରାଯିବା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବିଧାନସଭାନ ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ ଯେ ରାଜ୍ୟ 79 କ୍ଷୁଦ୍ର ଜଳ ପ୍ରକଳ୍ପ ଆର୍ 72 ନଏଦ ଭିତରର ବନ୍ଧା ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଇସବୁଥିର ଲାଗି 51,000 crore ଟଙ୍କା ଖର୍ଚ୍ଚା ହେବା ବୋଲି ଜଣାପଡ଼ିଛି। ଜଲ ସମ୍ପଦ ବିଭାଗ ତରଫ ଏଥିଲାଗି ତୟାରି କରାଯାଇଛି। ଟେଣ୍ଡର ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ ବିଧାନସଭାର ସୂଚନା ଦେଇଛନ୍। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଲାଗି ଆଉ 500 ବାତ୍ୟା ଆଶ୍ରୟସ୍ଥଳୀ ତିଆରି କରାଯିବା ବୋଲି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଆଜି ବିଧାନସଭାନ ବିଜେଡି ବିଧାୟକ ପ୍ରତାପ ଦେବକର ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଏ ଆର୍ଥିକ ବଛରେ ଇତାର ମରାମତି ଲାଗି ରାଜସ୍ୱ ବିଭାଗ 48,72,00,000 ଟଙ୍କାର ଭିନ୍ ଭିନ୍ ଜିଲ୍ଲାକେ ଦେଇଛନ୍। ମନ୍ତ୍ରୀ କହିଛନ୍ ଯେ 909 ବହୁମୁଖୀ ବାତ୍ୟା ଆଉ ବନ୍ୟା ଆଶ୍ରୟସ୍ଥଳୀ ଭିତରୁ 600 ବାତ୍ୟା ଆର୍ 309 ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଆଇବା ଦିନେ ଭିନ୍ ଭିନ୍ ଜିଲ୍ଲାନ ନୂଆ ଆଶ୍ରୟସ୍ଥଳୀ ବନାବାର ଲାଗି ବିଭାଗ ଲକ୍ଷ୍ୟ ରଖିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ 2 ଜିଲ୍ଲାନ ସୁନା ଖଣି ମିଳିଥିବାର ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍। ବିଧାନସଭାନ ଆଜି ଗୋଟିଏ ପ୍ରଶ୍ନ ଲିଖିତ ଉତ୍ତରଥି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ ଯେ ଦେବଗଡ଼ ଜିଲ୍ଲାର ଆଡ଼ାସ ରମାପଲ୍ଲୀ ଆର୍ କେନ୍ଦୁଝର ଜିଲ୍ଲାର ଗୋପୁର ଗଜିପୁର ଇଲାକାନ ଇତାର ଖୋଜ ହୋଇଛି। ଦେବଗଡ଼ ଜିଲ୍ଲାର ଆଡ଼ାସ ରମାପଲ୍ଲୀ ଇଲାକାନ ଭୂବୈଜ୍ଞାନିକ ସଂସ୍ଥା ଜରିଏ G2 ସ୍ତରଥି ଅନୁସନ୍ଧାନ କାମ ଶେଷ ହୋଇଛି। ସେଆଡ଼େ କେନ୍ଦୁଝର ଜିଲ୍ଲାର ଗୋପୁର ଗଜିପୁର ଇଲାକାନ G3 ସ୍ତରର ଅନୁସନ୍ଧାନ ସନ୍ତୋଷଜନକ ଫଲାଫଲ ମିଳିଛି। ଚୂଡ଼ାନ୍ତ ରିପୋର୍ଟ ମିଳିବା ଋତୁ ବୈଷୟିକ କମିଟିର ସୁପାରିଶ ଆଧାରଥି ପଦକ୍ଷେପ ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ଏବଛର ସାନ୍ତାଲି ଭାଷାକେ 100 ପୁରୁଥିବାନୁ ରାଜ୍ୟସ୍ତରଥି ଶତବାର୍ଷିକୀ ପାଳନ ଲାଗି ବିଜେପି ବିଧାୟକ ଭାଦବ ହାଁସଦା କହିଛନ୍। ବିଧାନସଭାନ ଶୂନ୍ୟକାଳଥି ଆଜି ଇଭାବ୍ଦେ ଶ୍ରୀ ହାଁସଦା କହିଛନ୍ ଯେ ପଣ୍ଡିତ ରଘୁନାଥ ମୁର୍ମୁ 1925 ସାନ୍ତାଳୀ ଭାଷାର ମୂଲ କରିଥିଲେ। 2003 ଆଗର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏ ଭାଷାକେ ସମ୍ବିଧାନର 8 ଅନୁଚ୍ଛେଦଟି ସାମିଲ କରିଥିଲେ। ସେଥିର୍ଲାଗି ଇ ଭାଷାର ରାଜ୍ୟସ୍ତରୀୟ 100 ପୂର୍ତ୍ତି ପାଳନ ସହିତ ପ୍ରାଥମିକ ସ୍ତରନୁ ବିଶ୍ୱବିଦ୍ୟାଳୟ ତକ ସାନ୍ତାଳୀ ଭାଷାଥି ପାଠ ପଢ଼ାବାର ଲାଗି ବିଧାୟକ ଶ୍ରୀ ହାଁସଦା ଦାବି କରିଛନ୍। দিল্লির 4 নম্বর মহিলা মুখ্যমন্ত্রী আর বিজেপি তরফ 2 নম্বর মহিলা মুখ্যমন্ত্রী ভাবে আজ রেখা গুপ্তা শপথ গ্রহণ করেছেন। দিল্লির রামলীলা ময়দান রাজ্যপাল ভি কে সক্সেনা দিল্লির মুখ্যমন্ত্রী রেখা গুপ্তা উপমুখ্যমন্ত্রী ভাবে পরবেশ বর্মা পদ আর গোপনীয়তার শপথ পাঠ করেছেন। এ অবসরে অলগা 6 জন মন্ত্রী ভিল শপথ গ্রহণ করেছেন। শপথ গ্রহণ সমারোহটি প্রধানমন্ত্রী নরেন্দ্র মোদী, স্বরাষ্ট্রমন্ত্রী অমিত শাহা, প্রতিরক্ষা মন্ত্রী রাজনাথ সিং, মুখ্যমন্ত্রী মোহন চরণ মাঝি, উপমুখ্যমন্ত্রী প্রভাতী পরিডাঙ্কর সহিত এনডিএ শাসিত ভিন ভিন রাজ্যর মুখ্যমন্ত্রী আর উপমুখ্যমন্ত্রী মানে উপস্থিত থিলে। আপন মানে খবর শুনুছন আকাশবাণী সম্বলপুর কেন্দ্রনু। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷା ଆଇବା କାଲୁ ମୂଲ ହେବା। ଏ ବଛର 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ର ନ 5,20,649 ଜନ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମେଟ୍ରିକ୍ ପରୀକ୍ଷା ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଆଉ ସଂସ୍କୃତ ମଧ୍ୟମା ପରୀକ୍ଷା ଆଇବା କାଲୁ ମୂଲ ହୋଇକରି ମାର୍ଚ୍ଚ 6 ତାରିଖ ତକ ଚାଲବା। ପରୀକ୍ଷା କେନ୍ଦ୍ରମାନଙ୍କେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ବାବଦେ ବୋର୍ଡ ତରଫ ପଛାଯାଇଥିବା ନୋଡାଲ ସେଣ୍ଟର ଆର୍ ସମ୍ବେଦନଶୀଲ ପରୀକ୍ଷା କେନ୍ଦ୍ରମାନଙ୍କେ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥାର ଆଜି ଅନୁଧ୍ୟାନ କରାଯାଇଛି। ବୋର୍ଡ କର୍ତ୍ତୃପକ୍ଷ ଆର୍ ଦାୟିତ୍ୱଟି ଥିବାର ଅଲଗା ଅଧିକାରୀମାନେ 600 କେନ୍ଦ୍ରନ ଲାଇଭ ଭିଡ଼ିଓ ବ୍ୟବସ୍ଥାର ତଦାରଖ କରିବେ। 3,133 ପରୀକ୍ଷା କେନ୍ଦ୍ରନ ସିସିଟିଭି ବ୍ୟବସ୍ଥା କରାଯାଇଛି। 286 ସମ୍ବେଦନଶୀଲ ପରୀକ୍ଷା କେନ୍ଦ୍ର ଆଉ 314 ନୋଡାଲ ସେଣ୍ଟର ଭିଡ଼ିଓ ଲାଇଭ ଷ୍ଟ୍ରିମିଂ ଜରିଏ ସମୀକ୍ଷା କରାଯିବା। ପରୀକ୍ଷାକେ ଠିକ୍ କରି ପରିଚାଳନା କରିବା ଲାଗି 4 ଥାକିଆ ସ୍କ୍ୱାଡ୍ ବ୍ୟବସ୍ଥା ସହିତ 172 ଟିମ୍ ଗଠନ କରାଯାଇଛି ବୋଲି ବୋର୍ଡ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର ଗୋଟେ ଘରୋଇ ବିଶ୍ୱବିଦ୍ୟାଳୟ ଗୋଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଆର୍ ତାର ଉତ୍ତରର ଘଟଣାକେ ନଜରଥି ରଖିକରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ସ୍ଥିତିର ଅନୁଧ୍ୟାନ କରିଛନ୍। ଛାତ୍ରଛାତ୍ରୀମାନଙ୍କର ସହାୟତା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫ 4 ହେଲ୍ପଲାଇନ୍ ନମ୍ବର 0674239655, 232-3401, 232-3402, 232-3403 ଜାରି କରାଯାଇଛି। ଇତାର ସହିତ ଗୋଟେ ହ୍ୱାଟ୍ସଆପ୍ ନମ୍ବର 9124620605 ଭିଲ୍ ବିଭାଗ ତରଫ ଜାରି କରାଯାଇଛି। ଏ ବାବଦେ ବୈଷୟିକ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ଫେରି ଆସବାରକେ ନିବେଦନ କରିଛନ୍। ରାଜ୍ୟ ସରକାର ଗୋଟେ ଉଚ୍ଚସ୍ତରୀୟ କମିଟି ଗଠନ କରିବାର ସହିତ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍କେ ଯାଇକରି ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍।
ମାନ୍ୟବର ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ସମସ୍ତେ ଫେରି ଆସନ୍ତୁ ସବୁ ଛାତ୍ରଛାତ୍ରୀମାନେ, ଏବଂ ଶାନ୍ତି ଶୃଙ୍ଖଳା କିଭଳି ଭାବରେ ଫେରି ଆସିବ ନିଶ୍ଚିତ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବଂ ଗତକାଲି ମଧ୍ୟ ନେପାଳର ମଧ୍ୟ ଗୋଟେ ଟିମ୍ ଆସିଥିଲେ, ଆମର ମଧ୍ୟ ହାୟର ଏଜୁକେସନ ମିନିଷ୍ଟର ଏବଂ ଆମର ହେଲ୍ଥ ମିନିଷ୍ଟର ମଧ୍ୟ ଚିଫ୍ ସେକ୍ରେଟାରୀ ଆଲୋଚନା ମଧ୍ୟ ହୋଇଛି। ନିଶ୍ଚିତ ଭାବରେ ଇଏ ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି।
ଦେଶେ ଅଣସଂକ୍ରାମକ ରୋଗ ଏନ୍ସିଡିର ମୁକାବିଲା ଲାଗି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫ ଗୋଟେ ସ୍ୱତନ୍ତ୍ର ଅଭିଯାନ ଆସ୍ଥାନୁ ମୂଲ କରାଯାଇଛି। 31 ମାର୍ଚ୍ଚ ତକ ଚାଲବାର୍କେ ଥିବାର ଏ ଅଭିଯାନଟି ମଧୁମେହ, ଉଚ୍ଚ ରକ୍ତଚାପ, ମୁଖ, ସ୍ତନ ଆଉ ଜରାୟୁ କର୍କଟ ରୋଗର ପରୀକ୍ଷା କରାଯିବା। ଏ ଅଭିଯାନ ସାରା ଦେଶରେ ଭିନ୍ ଭିନ୍ ସ୍ୱାସ୍ଥ୍ୟ କେନ୍ଦ୍ର ଆର୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରମାନଙ୍କେ କାର୍ଯ୍ୟକାରୀ ହେବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ କୁହାଯାଇଛି। ଏଥିଲାଗି ତାଲିମ ପାଇଥିବା ଆଶା, ଏଏନ୍ଏମ୍, ଅଙ୍ଗନବାଡ଼ି କର୍ମୀମାନେ ଘର ଘର ଯାଇକରି ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଅଭିଯାନର ସଫଳ ରୂପାୟନ ଲାଗି ବ୍ଲକ, ଜିଲ୍ଲା ଆର୍ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବା। ଏହି ଖାସ୍ ଅଭିଯାନ ଅଣସଂକ୍ରାମକ ରୋଗମୁକ୍ତ ଭାରତ ଗଠନ ଦିଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ କୁହାଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ଜାତୀୟ ବରିଷ୍ଠ ପୁରୁଷ କବାଡ଼ି ଚାମ୍ପିୟନ୍ସିପ୍ର 71 ନମ୍ବର ସଂସ୍କରଣ ଆସ୍ଥାନୁ ମୂଲ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ଟି ଓଡ଼ିଶା ଆର୍ ବିଦର୍ଭ ଦଳ ଭିତରେ ଖେଲ ହୋଇଥିଲା। ଆଜ ଆଉ 5 ମ୍ୟାଚ୍ ଖେଲାଯିବା। ଆଇବା 23 ତାରିଖ ତକ ହେବାର୍କେ ଥିବାର ଏହି ପ୍ରତିଯୋଗିତାଟି ସବୁ ରାଜ୍ୟର ପ୍ରତିଯୋଗୀ ଆଉ 4 ବିଭାଗୀୟ ଦଳ ଭାଗ ନେଇଛନ୍। ଓଡ଼ିଶା କବାଡ଼ି ସଂଘ ଆଉ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ସହଯୋଗଥି ଏହି ଚାମ୍ପିୟନ୍ସିପ୍ ମୂଲ କରାଯାଇଛି। ସୁନ୍ଦରଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଆର୍ ଯାଜପୁର ଜିଲ୍ଲାନ ଘଡ଼ଘଡ଼ି ସହିତ 50-60 କିଲୋମିଟର ବେଗଥି ପବନ ବୋହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିଲାଗି ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼ ସହିତ 17 ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେସେ ମୁଖ୍ୟ ଖବର ଫେରଘାଏ। ହୀରାକୁଦ ଜଳଭଣ୍ଡାର ସ୍ଥିତି ସମୀକ୍ଷା ନେଇକରି ଖୁବ୍ ଜଲ୍ଦି ହେବା ସର୍ଭେ। ବିଧାନସଭାନ କହିଲେ ମୁଖ୍ୟମନ୍ତ୍ରୀ ରାଜ୍ୟ ଆଉ 9 ଆଞ୍ଚଳିକ ବିମାନ ବନ୍ଦର ବିକାଶ ଲାଗି ସରକାର କରୁଛନ୍ ଯୋଜନା। ଅଣସଂକ୍ରାମକ ରୋଗର ମୁକାବିଲା ଲାଗି ସାରା ଦେଶ ମୂଲ ହେଲା ଖାସ ଅଭିଯାନ। ଆଉ ଜାତୀୟ ବରିଷ୍ଠ ପୁରୁଷ କବାଡ଼ି ଚାମ୍ପିୟନସିପ୍ କଟକ ନହେଲା ମୂଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।